ओम नमो भगवते वासुदेवाय। শ্রীমদ ভগবদ গীতা দ্বিতীয় অধ্যায় মানে শ্রবণ করছে, থোড়া ওড়িয়া আমি বল দেবো, উসকে বাদ হিন্দি মে বলো। দ্বিতীয় অধ্যায় গতকাল আমি শ্রবণ করলে ভগবান শ্রীকৃষ্ণ কিংবা সিত বিষয় সহিত ইন্দ্রিয় মানঙ্কর সংযোগ কিভাবে রহে, জীবন স্থিত প্রজ্ঞ ধীর, যেমন জীবন লক্ষ্যকে স্থির করেছেন, বিষয়কে আমি দূর করে পারিবানি, আর বিষয়ের বি দোষ নাই, জীবন অনাদিকাল ইন্দ্রিয় সহ সংস্পর্শ রয়েছে, বিষয়ের সহিত ইন্দ্রিয়র সংস্পর্শটা রয়েছে, মনর সংস্পর্শটা রয়েছে, তেমনি ইন্দ্রিয় চাল যাচ্ছে বিষয় আড়ু, যেহেতু ভগবান সহ সম্পর্ক নাই বিষয়টা আমার প্রিয় লাগুছে, তার নামটা বিষয় বলে কুযাচ্ছে, বিষ সেটা ইন্দ্রিয় মানঙ্ক পাই সুখকর না, এটা গোটে বিষ, আর সে সুখটাকে ভগবান গীতারে কেদেলে না, সংস্পর্শা ভোগা দুঃখ জীবনয় এবতে আদ্যন্ত মন্দ কন্দে যেই সংস্পর্শা ভোগা, সংস্পর্শ গোটে বিষয় সেটা, কিন্তু অনাদিকাল যেহেতু জীবর ইন্দ্রিয় সহ সম্পর্কটা রয়েছে, তো ছাড়া বহুত কষ্ট হচ্ছে, তেমনি স্থিত প্রজ্ঞা হব, ধীর হব, তার লক্ষণ কোণ পূর্ব উদাহরণ দেলে কুর্ম ভি সে হব, কচ্ছপ ভি তার ইন্দ্রিয় গুড়ি সংযম করব, বিষয় সহ যেত ব্যবহার সেতি করা দরকার, যেমতি আমি এই যে বিষ গুড়া প্রয়োগ করছে কোণ এটা ধানরে, সে বিষটা সেতিক প্রয়োগ করা যায়, তোমার তো অধিক বিষ প্রয়োগ করবে সে গছটাকে মারিদ, সে বিষয়টা তাকে অমৃত হচ্ছে, কাহ কীট মানুষ কীট মানুষ সব মারি দেছি, সে বৃক্ষ পাই অমৃত হচ্ছে, আর তুমি অধিকা প্রয়োগ করে দেব, সে বৃক্ষ মরিব, কীট বি মরিব, বৃক্ষ বি মরিব, শরীর পাই বিষয়ের আবশ্যক, শরীর মিলছে মানে ধন দরকার, ভোজন টিকে দরকার, আশ্রয় গোটে দরকার, তুমি অধিক করি মানে অধিক কল মানে বিষয়ের প্রতিক্রিয়া, এটা জড়ি বুড়ি মরিয়া কথা, তেমনি যোগী মানে স্থিত প্রজ্ঞা মানে সে ইন্দ্র সহ বিশ্বের যে সংযোগকে সে বহু সাবধান সহ লক্ষ্য করতে, যেতে আমার অভ্যাসটা বড়ি যাব, ইন্দ্রিয় মানঙ্কর বিশ্বের সহ যে সম্পর্ক অভ্যাসটা যেতে বড়ি যাব, আউ তুমি পারিব টাণি পারিবনি, কমে পারিবনি, তো অভ্যাসটা সেতিক হয়ে গেল, সেদিন যোগী 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 সমুদ্র শব্দ লাগুছে, ভক্তি যোগী হোক, হট যোগী হোক, কর্ম যোগী হোক, জ্ঞান যোগী হোক, আরে যোগ যোগ লাগুছে ভগবান সহ যুক্ত হওয়া, ভগবান আউ ইন্দ্রিয় আউ এই যে ইন্দ্র মানক দ্বারা তো ভগবান সহ যুক্ত হওয়া, তা মঝে কি রয়েছে বিষয়, বিষয়টা তুমি খাওছি, বিষয় অভিষ্ট আসে, বিষয়টা পুরো অভিষ্ট হয়ে জীব জীবন রয়েছে, আর কৃষ্ণ চেতন আমি অভিষ্ট হওয়া দেবনি, কারণ অনাদিকালের সম্পর্ক পুরুষ নারী প্রতি আকর্ষণ, নারী নারীর পুরুষ প্রতি আকর্ষণ, ধন প্রতি আকর্ষণ, বিষয় যা সব গৃহ ক্ষেত্র শরীর এইসব যা দেখুছেন এটা অনাদিকাল এটা আকর্ষণ আছে, যদি গোটে নিরপেক্ষ ভাবে তো বসিকি দেখবার কিছু মূল্য নাই, কহিলে জগতের বহু লোক মানে মুন্ড তার খারাপ হয়ে যাব, কিছু গোটে চক যে বাস্তবিক সত্তা বলে কিছু ইয়ার না, কারণ এটা গোটে মনর তৈরি হয়েছে, সুখ দুঃখ এসব মনর কিছু তৈরি হয়েছে, ইয়ার বাস্তবিক সত্তা কিছু নাই, এটা জড় জিনিসটা, যেটা আমি সুখকর অন্য পাই এটা দুঃখকর, এটা সব মন সব অনুকূল করছে, গোটে কুকুরটা গোটে স্ত্রীকে দেখিদেলে কোণ সে কোণ গোটে মানুষ কুকুর স্ত্রী গোটে ভালো শাড়ি পিঁধি বিশ্ব সুন্দরী যাচ্ছে, কুকুর দেখলে তাকে তাপরে আকর্ষিত হয়ে যাবে না, কোণ তাকে দেখলে যে ভোগিব, এসব মন না, যে গোটে নারী পুরুষকে দেখুছি গোটে পুরুষ নারীকে দেখুছি যা সব বিষয় ধন এতে কোণ হচ্ছে, লক্ষ টাকা দিয়ে হোপাড়ি দিয়েছো কুকুর তা কম করে, কুকুর তাপরে পরিষ্কার করি পড়ে, তুমি কাগজটা বহুত বড় গভর্নমেন্ট স্টাফ মরা হয়েছে সে তার পরিষ্কার করে দিয়ে পড়ে, আমি যেটা মল বলে ফোপাড়ি দেবছি কুকুর তাকে ভোজন করছে, জীবকে দেখ জীবর গোটে বিষয় জনক বহুত অমৃত, তা আর জনক বিষয় হলানি, মনুষ্যের বহুত কিছু ପ୍ରଭୁପାଦ ଜୀ ମହାରାଜ କୁହନ୍ତି ଏଇ ବହୁତ କିଛି ନଟ୍ ବୋଲ୍ଟସ୍ ଏଗୁଡ଼ା କିଛି ଦରକାର, ଖାଲି କ'ଣ ଖାଇବାର ଅଛି ଏତିକି ପ୍ରଭୁପାଦ କହୁଛନ୍ତି। ଆମର କ'ଣ ଭୋଜନ କରିବାର ଅଛି, କ'ଣ ପିନ୍ଧିବାର ଅଛି, ଆଉ ମନୁଷ୍ୟ ପାଇଁ ଏତେ କିଛି ଆବଶ୍ୟକ ନାହିଁ। ଯେଉଁ ଏତେ ଫାଲତୁ ଜିନିଷ ତିଆରି ହେଉଛି ଏତେ କ'ଣ ଆବଶ୍ୟକ ଅଛି। ଭଗବାନ ଯାହା ସବୁ ପ୍ରକୃତି କାଠ, କାଠରେ ଲୋକ କବାଟ ପଡ଼ୁଥିଲା ନା କେଉଁ ଲୁହା ଗ୍ରିଲ୍ ଥିଲା, କାଠରେ କବାଟ ପଡ଼ି ଦେଉଥିଲେ, ବାଉଁଶ ଘର ଛଟା ବାଡ଼େ କାନ୍ଥ କରୁଥିଲେ, ମାଟି ସବୁ ପ୍ରକୃତିରେ ତିଆରି କରୁଥିଲେ। ଏଇ ଝୋଟ କରୁଥିଲେ, ଝୋଟରେ କ'ଣ ସେ ରସି ସବୁ ଏମିତି ବସିକି ବଳନ୍ତି ଦେଲେ, ସେଥିରେ ମାନେ ଦେଲେ ପ୍ରକୃତିରେ ଯାହା ନଷ୍ଟ ହଉଥିଲା କିଛି ପ୍ରକୃତି ପାଇଁ ବୋଝ ହଉନଥିଲା, ସବୁ ସବୁ ମାଟିରେ ମିଶି ଯାଉଥିଲା। ମନୁଷ୍ୟରେ ବଞ୍ଚିବାଟା ଏତେ ମାନେ ଜଟିଳ କରିବା ଉଚିତ ନୁହେଁ, କିନ୍ତୁ କଳି ଯୁଗ ଆମେ ଯେତେ ଡିସ୍କସନ୍ କଲେ ଆଉ ଫେରିବନି ସେ ଯୁଗ, ଆହୁରି ଆଗକୁ ଆଗକୁ ବଢି ବଢି ଚାଲିବ। ବିଶ୍ୱରେ ଏତେ ପ୍ରଭାବ ରହିବ, ଇନ୍ଦ୍ରିୟ ମାନେ ପୁରା ବିଶ୍ୱରେ ଆବିଷ୍ଟ ହେଇକି ରହିବେ, ଆବିଷ୍ଟ ହେଇଯିବେ, ତା ବିନା ବଞ୍ଚିପାରିବେନି। ଆଉ ଏଇଟା ଜୀବକୁ ଏଇ ଭବସାଗରରେ ପକେଇକି ରଖିବାର, ଇଏ ହେଉଛି ମାୟାର ବହୁତ ବଡ଼ ଯନ୍ତ୍ର, ବହୁତ ବଡ଼ ଯନ୍ତ୍ର, କିଛି କରିହବନି ଯୀବ। ସେଥିପାଇଁ ମହାପ୍ରଭୁ କିଛି ନ ଉପାୟ ନ ଦେଖି କଳିଯୁଗର ସେ ଗୁରୁଦେବ ସେ ଭଜନ ଗାଆନ୍ତିନି, ଜୀବର ଦଶା ମଲିନ ଦେଖି ନିତାଇ ନାମ ଆନିଛେ ବ୍ରଜ ଥେକେରେ। ଜୀବର ଦଶାଟା ମଳିନ, ଏଇଟା ଇଏ ଜୀବର କିଛି ହେଇପାରିବନି। ହିଂସା ବାଦ ଛିଦ୍ର କୁଟ କାପଟ୍ୟ ମାଶ୍ଚର୍ଯ୍ୟ କାମ କ୍ରୋଧ ସବୁ ଭରି ହେଇକି ରହିଛି, ପୁରା ମଳିନ ଅବସ୍ଥା। ଜୀବର ଦଶା ମଲିନ ଦେଖି ନିତାଇ ନାମ ଏଣିଛେ ବ୍ରଜ ଥେକେରେ। ବ୍ରଜରୁ ଭଗବାନ ଏଇ ଯେଉଁ ଭଗବାନଙ୍କର ନାମ ଯେଉଁ ଯେଟା ଆମକୁ ଆନନ୍ଦ ଲାଗୁନି ସେଟା ବ୍ରଜରୁ ଆଣିଛନ୍ତି। ସେଠି ସବୁବେଳେ ଗୁଣଗୁଣ 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 ସବୁବେଳେ ଭ୍ରମର ଭଳିଆ ଭଗବାନଙ୍କର ନାମ କରିକି ଆନନ୍ଦିତ ରୁହନ୍ତି। ଅଙ୍ଗା ନେଇବ ଯାହା କହିଲେ କୁର୍ମାଙ୍ଗା ନେଇବ, କୁର୍ମ ଯେମିତି ତା ଅଙ୍ଗ ଗୁଡ଼ିକୁ ସବୁ ସଞ୍ଚାଳନ କରୁଛି, ବିଶ୍ୱାସ ସହିତ ବ୍ୟବହାର ବାହାର କରୁଛି, ପୁଣି ଭିତରକୁ ନେଇ ହେଉଛି ତାର ଇଚ୍ଛା ହିସାବରେ। ଯେତେବେଳେ ବୁଦ୍ଧିଟା ଆମର ଶୁଦ୍ଧ ହବ ସେତେବେଳେ ଆମର ଇନ୍ଦ୍ରିୟମାନ ଇନ୍ଦ୍ରିୟ ଆଉ ବିଷୟ ଏ ବ୍ୟବହାରଟାକୁ ଆମେ ସଂଯମିତ କରିପାରିବା। ବୁଦ୍ଧି ଶୁଦ୍ଧ ନହେଲେ ହେଇପାରିବନି, ତୁ ଜାଣିପାରିବନି। ଅଜ୍ଞାତ ହିସାବରେ ଜଣେ ଲୋକ ଜାଣୁଛି ମୋର ଖାଇଲେ ଦେହ ଖରାପ ହବ, ଏଇଟା ଜାଣିଲେ ମୋ ପରମାର୍ଥ ଜୀବନ ପାଇଁ ଭଲ ନୁହେଁ, ସେ ଜାଣିଲେ ବି ସେଇଟା କରିଦେବ, ତ କ'ଣ କହିବ ଅଜ୍ଞାନ, ତ ବୁଦ୍ଧିରେ ଶୁଦ୍ଧ ଆସୁନି। ବୁଦ୍ଧିର ଯେଉଁ ପ୍ରଭାବ ରହିଛି ସେଟା ବହୁତ ବହୁତ ବଡ଼ କଣ୍ଟିନ୍ୟୁଅସ୍ ଫ୍ଲୋ, ଆଗରୁ ଯେଉଁଟା ଆମେ ଆଲୋଚନା କରୁଥିଲେ ନା, ବୁଦ୍ଧିର ବୁଦ୍ଧି ଆଡ଼କୁ ସବୁ ଖାଲି ବିଷୟର ଗୋଟେ ପ୍ରଭାବ ରହିଛି। ଯେଉଁଠି ବୁଦ୍ଧି ଦେଖୁଛି ତା ଖାଲି ବିଷୟଟା ଦେଖାଯାଉଛି, ଭଲ ଘର ଭଲ ଖାଇବା ଭଲ ପିନ୍ଧିବା ସବୁ ଦେଖାଯାଉଛି ତାକୁ, ସେ କ'ଣ ଅଟକେଇକି ରଖିବ ସେଟା। ଆମେ କ'ଣ କରୁଛୁ ନା ବୁଦ୍ଧିଟାକୁ ଲଗାଉଛୁ ସବୁବେଳେ, କେମିତି କେମିତି ଇନ୍ଦ୍ରିୟ ବୁଦ୍ଧି ସବୁ ଲଗାଉଛି ଭଗବାନଙ୍କ ସେବାରେ, ଏ ଶୁଦ୍ଧ କରିବା, ଏ ଜପ କରିବା, ଏ ପ୍ରାର୍ଥନା କରିବା, ସେବା କରିବା, ସେ ପ୍ରଭାବଟାକୁ ବନ୍ଦ କରିବାକୁ ପଡିବ। ବିଶ୍ୱରେ ଯେଉଁ ପ୍ରଭାବଟା ଆସିକି ବୁଦ୍ଧିକି ସବୁବେଳେ ପଲ୍ୟୁଟେଡ୍ କରୁଛି, ସବୁବେଳେ ଇଣ୍ଟେଲିଜେଣ୍ଟକୁ ଆସି ପଲ୍ୟୁଟେଡ୍ କରୁଛି, ସେଟାକୁ ଆମେ ଷ୍ଟପ୍ କରିବାକୁ ପଡିବ। ସେଟା ନ କଲା ପର୍ଯ୍ୟନ୍ତ ଜୀବକୁ ସୁଖ ନାହିଁ, ଶାନ୍ତି ନାହିଁ, ଗୋଟେ ମିଥ୍ୟାର ଆବାସରେ ସେ ଭାସି ଯାଉଛି, ଯେମିତି ସତ୍ତା କିଛି ନାହିଁ। ମାନେ ପରମାର୍ଥ ଦୃଷ୍ଟିରୁ ବର୍ତ୍ତମାନ ଏଗୁଡ଼ିକ କହିବା ଟିକେ କଷ୍ଟ, କାହିଁକି ନା ବୁଝିବା ଲୋକମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ନାହିଁ। ପରମାର୍ଥ ଦୃଷ୍ଟିରୁ ଜୀବର କିଛି କର୍ତ୍ତବ୍ୟ ନାହିଁ, ପୁରା କାଟି ଦିଆଯାଇଛି, ଜୀବର କୌଣସି କର୍ତ୍ତବ୍ୟ ନାହିଁ। ତାର କେବଳ ଗୋଟିଏ କର୍ତ୍ତବ୍ୟ ହେଉଛି ଅହେତୁକୀୟ ପ୍ରତୀୟତା ଜୟାତ୍ମା ସୁପ୍ରସିଦ୍ଧତି, ଆଉ କିଛି ତାର କର୍ତ୍ତବ୍ୟ ନାହିଁ। ତୁମେ ଜଗତରେ ଯେତେ ବଡ଼ କାମ କରିଛ ବି ଏ ପରମାର୍ଥ ଦୃଷ୍ଟିର କିଛି ତାର ମୂଲ୍ୟ ନାହିଁ ବୋଲି ଜାଣ, କିଛି ମୂଲ୍ୟ ନାହିଁ। ଯଦି କୃଷ୍ଣ ଭକ୍ତି ତୁମେ ଶୁଦ୍ଧ ଭକ୍ତି ପ୍ରାପ୍ତ ନ ହେଇପାରିଲ, ତୁମର ସମସ୍ତ କର୍ମକୁ ନେଇ ତୁମେ ଆଉ ଗୋଟେ ପୁଣି ଶରୀର ବନ୍ଧନରେ ପ୍ରବେଶ କରିବ, ତାକୁ ବହୁମାନନ କେବେ କହେ ନା, କେବେ ପ୍ରଶଂସା କରନ୍ତି ରାମାନାଚାର୍ଯ୍ୟଗଣ। ତେଣୁ ଅନାଦି କାଳରୁ ଜୀବ ଏଇ ବିଷୟ ସହିତ ପଡ଼ିକି ଦୁଃଖ ପାଇପାଇକି ଆସିଛି। ଏଇ ଜନ୍ମରେ କେବଳ ଆମକୁ ଗୋଟେ ସୁଯୋଗ ମହାପ୍ରଭୁଙ୍କର ଭକ୍ତମାନେ ଦେଇଛନ୍ତି, ବହୁତ ରିଆଲାଇଜେସନ୍ କରି ସ୍ୱାନୁଭବ କରିକି ଖସିବାର ଅଛି ଏ ପାଲରୁ, ଗୋଟେ ବିଷୟରେ ଯେଉଁ କପଳରୁ ଖସିବାର ଅଛି, ନହେଲେ ବହୁତ ଦୁଃଖ, ବହୁତ ଦୁଃଖ। କେତେବେଳେ ତୁମେ ଆଉ ତାର ତାର ଯେଉଁ ସାର୍କଲ ଅଛି ବା ତାର ଯେଉଁ ଜନ୍ତା ଅଛି ବିଷୟରେ ଜନ୍ତାରୁ ଖସି ହବନି, କେବେ ଖସି ହବନି। ବହୁରୂପୀ ଆଉ ବହୁରୂପୀ କ'ଣ, ବହୁରୂପୀ ଦେଖିଛ, ବହୁରୂପୀ ଏଣ୍ଡୁଆକୁ ଛାଡ଼, ବହୁରୂପୀ ଜାଣିଛ କି ନାହିଁ, ଜାଣିନ ବହୁରୂପ କ'ଣ, ସେ ଯେଉଁ ରାତିରେ ଗଲାବେଳେ ସେ ସବୁ ଭୂତ ଗୋଟେ ପ୍ରକାର ଆଉ ଗୋଟେ ବହୁରୂପୀ ଅଛନ୍ତି, ସେ କେତେବେଳେ ଘୁଷୁରୀ ହେଇକି ପଳେଇବ, କେତେବେଳେ ସେ ପକ୍ଷୀ ହେଇକି ଉଠିଆ ହେଇଯିବ, କେତେବେଳେ ଦୌଡ଼ିକି ପଳେଇବ ମଣିଷ ଭଳିଆ ଠିଆ ହେଇଯିବ, ସେ ବହୁରୂପୀ, ସେ ଭୟଙ୍କର ଚିହ୍ନି ପାରିବନି ଇଏ କେଉଁ ରୂପରେ ଆସୁଛି। ବହୁରୂପୀ ସେଗୁଡ଼ା ବିଷୟରେ ବହୁ ରୂପ, ତ ମନକୁ କେତେ ଘୁରେଇ ଘୁରେଇ ବୁଦ୍ଧି ଘୁରେଇ 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 ପକେଇଦେବ, ସେଠି ଗଲା ଯିବ ପଡ଼ିଲା, ଆଉ ଖସିପାରିବ ତା କବଳ। ସେଥିପାଇଁ ଆମକୁ ବହୁତ ଧୀର ହବାକୁ ପଡ଼ିବ। ଭଗବାନ ବାର ବାର ଗୀତାରେ କହୁଛୁ ଧୀର ଧୀର ଧୀର, ବିଷୟ ଏତେ ଧୀର ଯେତେ ମୈଥୁନା ଆଦି ଗ୍ରହ ମେଦି ସୁଖମ ଇ ତୁଚ୍ଛମ କଣ୍ଡୋଇନ କଣ୍ଡୋଇନ ରିବ କଣ୍ଡୋଇନ କରୁବ ଦୁଃଖ ଦୁଃଖମ ତୃପ୍ୟନ୍ତି ନେହ କୃପଣା ବହୁ ଦୁଃଖ ବାଚ। ସେଥିରେ ଲାଗିଛ କଣ୍ଡୁ ଶିବ ମନସ ଯେ ବିଷୟ ଏତେ ଧୀର, ଏଗୁଡ଼େ ଖୁଜୁଲି ଭଳିଆ ହାତରେ କୁଣ୍ଡେ ହବା ସୁଖ ଯାଏ ଯୌନ ସୁଖ ସେୟା। ଗୃହମେଧି ସୁଖମ ହି ତୁଚ୍ଛମ, ଗୃହମେଧିଙ୍କର ଯେଉଁ ସୁଖଟା ଗୋଟେ ତୁଚ୍ଛ ସୁଖ, ଭାଗବତ ପ୍ରହ୍ଲାଦ ମହାରାଜଙ୍କର ସୁଖ ତୁଚ୍ଛ, ଯେଉଁଟା ତୁଚ୍ଛ ଏ ଜଗତର ସବୁଠୁ ବଡ଼ ମାନନ, ଯେଉଁଟା ତୁଚ୍ଛ ଭାଗବତ କହିଲେ ଏଠି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ବିବାହ କରିବା ପାଇଁ, ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି, ଯେଉଁଟା ଭାଗବତ କହୁଛନ୍ତି ତୁଚ୍ଛ। ଭାଗବତ ବାଣୀ ଆଉ ଜଗତର ବାଣୀ ବାଣୀ ଗୁଡ଼ା କ'ଣ ମିଶିବ କି? ଗୋଟେ ମିଶିବନି, କେତେ କାହାକୁ ତୁମେ ବୁଝେଇକି ଦେବୁ ଲୋକ ଗୁଡ଼ାଙ୍କୁ? ଏଟା ତ ଆତ୍ମଜ୍ଞାନ କଥା, ଏଟା ହେଉଛି ସରଳ ଚେତନା କଥା, ଏଟା ତୁଚ୍ଛ କହିଲେ ଆଉ କିଏ ସହିପାରିବ? ତୁଚ୍ଛ ଜିନିଷଟା କିନ୍ତୁ ଭାରି କଷ୍ଟ, ସେଟା କୁଣ୍ଡିଆ ସୁଖ ସେ କହିଲେ ସେଟା ଖୁଜିଲି। ବିଷୟ ତ ଧୀର, ଯିଏ ଧୀର ପୁରୁଷ ହବ ସ୍ଥିତ ପ୍ରଜ୍ଞ ହବ, ଯେଉଁ ଜନ୍ମରେ ବିଷୟ କବଳରୁ ରକ୍ଷା ପାଇବାକୁ ପଡିବ। ଏ ଯେଉଁ ଶତ୍ରୁମାନେ ସବୁ ରହିଛନ୍ତି ପୁରା ଶୋଷଣ କରୁଛନ୍ତି ଆମକୁ, ଆତ୍ମସୁଖକୁ ପୁରା ଶୋଷି ନେଇଯାଉଛନ୍ତି, ସେମାନଙ୍କୁ ପୁରା ଉନ୍ନତ ସ୍ୱାଦ ଦେବାକୁ ପଡିବ। ହାର୍ଟ ଟେଷ୍ଟ ଯେଉଁଟା କୃଷ୍ଣ କନସିୟସନେସ୍ ହେଉଛି ହାର୍ଟ ଟେଷ୍ଟ, ଉନ୍ନତ ସ୍ୱାଦ ଏଟା। ଏତେ ଆମେ କେବଳ ବିଷୟ ପଛରେ ଧାଇଁ 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 ନିରାଶ ହେଇଯିବାକୁ ପଡ଼େ। ମାୟା ମରିଚିକା, ମାୟା ମରିଚିକା ପଛରେ ମୃଗୁଣୀ ଧାଇଁଲେ ତାର ଯେଉଁ ଅବସ୍ଥା, ବିଷୟ ପଛରେ ଧାଇଁ ଜୀବ ସୁଖ ପାଇଁ ବିଷୟ ପଛରେ ଧାଇଁ ଭାବୁଛି ସେ ଅବସ୍ଥା, ମୃଗୁଣିଆ ମରିବ କେମିତି? ଆଉ ଜଳ ଭାବିକି ମୃଗତା ଧାଉଁଥିବ, ଏଟା ହେଟା ଜଳ ନା କ'ଣ? ଜଳ ନୁହେଁ ଏଟା, ତ କ'ଣ ମରିଚିକାଟା, ମରିଚିକାଟା ଦେଖାଯାଏ ବିଷୟ ପଛରେ ଧାଇଁ ବାଡ଼ା ହେଉଛି ସେୟା ମାୟା ମରିଚିକା, ମରିଚିକା ପଛରେ ଧାଇଁ 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 ଜୀବର ଜୀବ ଚାଲିଛି, ଚାହିଁଥିବ ଚାହୁଁଥିବ ମିଳିବ ସୁଖ ମିଳିବ ସୁଖ ମିଳିବ ସୁଖ ମିଳିବ, କିଛି ନାହିଁ ସୁଖ, କ'ଣ ସୁଖ ମିଳିଲା ତ ଜାଣୁ? 60 ବର୍ଷ ହେଇଗଲା ସଂସାର, ଯୋଉ ପାଣି ବାଡ଼େଇଲ ଶୁଖିଲା ପାଣି ପିଟିଲ, ପାଣି ବାଡ଼େଇବା କ'ଣ ଜାଣିଛ ନା? ପାଣି ବାଡ଼େଇବା କ'ଣ ଜାଣିଛ? ଜାଣିନ, ସେ ମାନେ ଜାଲ ଫାଲ କିଛି ନାହିଁ, ଖାଲି ପାଣିଟାକୁ ବାଡ଼ଉଛି। ଏ ପାଣିଟା ବାଡ଼େଇଲେ କ'ଣ, ତ ଜାଲ ପକେଇ ଶିଖିନୁ କିଛି କରୁନୁ, ତାର ତ ସେ କଣ୍ଟାଟା ଧରନ୍ତି ଗୋଟେ, ଯୋଉ ଧରିକି ଉଠାନ୍ତି ମାଛ ଫାଛ, ତାର କିଛି ନାହିଁ, ଖାଲି ପାଣିଟାକୁ ବାଡ଼ଉଛୁ। ପାଣିଟା ବାଡ଼େଇଲେ ଶୁଖିଲା କ'ଣ, ହାତ ଫାତ ବଥା ହବ, ମାଛ ତାର 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 ଆରାମସେ ବୁଲୁଥିବ। ସଂସାରରେ ପାଣି ବାଡ଼େଇବା କାମ ହେଉଛି ସେଇଆ ସାର, ହାତ ପିଠି ବଥା ହେଇକି ଯେତେବେଳେ ବୟସ ହେଇଯିବ ତ କିଛି ନାହିଁ ସଂସାର, କିନ୍ତୁ କିଛି ନାହିଁ ବାଡ଼େଇ ହଉଥିଲୁ କାହିଁକି, ଶୁଖିଲାଟା ପିଠି ହଉଥିଲୁ କାହିଁକି, ପାଣି ବାଡ଼େଇବା କାମ ହେଉ। ଯେଉଁମାନେ ଜାଣନ୍ତିନି, ଜଣଙ୍କର ଜ୍ଞାନ ନାହିଁ ଅଜ୍ଞ ସଂସାରରେ, ସେମାନେ କ'ଣ କହିବ? ମୂଢ଼ ଜୀବ ନା, ଏତେ ଦୁଃଖ ପାଇବେ, ବହୁ ଦୁଃଖ ଭାଜା କହିଲେ, ବହୁ ଦୁଃଖ ଭାଜା, ଗୋଟେ ଦୁଃଖ କୁହନ୍ତି ବହୁ ଦୁଃଖ ଭାଜା, ଚପଳ ସୁଖଟା ବହୁ ଦୁଃଖର କାରଣ, କେତେ ଉଦ୍ବିଗ୍ନ କେତେ ଚିନ୍ତା, ଆଖି କ'ଣ କ'ଣ କୁହନ୍ତି କି, ସେ ଆଖି ଲୁହ ପାଠ ବସିବ, ବୁଝିପାରୁଛ ନା ନାହିଁ, କହିପାରିବନି କା କଥା, ଏତେ ଦୁଃଖ ସଂସାର ଦୁଃଖ, ତୁ କ'ଣଟା ଜାଣିଛ, ଜାଣିଛ କ'ଣ ସଂସାର, ଯିଏ ସଂସାର ପଡ଼ିଛ ତାକୁ ପଚାର, ବାବାଜୀ ଗୁଡ଼ା ଆଜି ସଂସାର ଲୋକ ପଚାରିବା ଦରକାର କେମିତିକା, ଯାହାକୁ ଚୋରମାଳା ଭଳିଆ ତୁମେ କିଛି କହିପାରିବନି, ଛୁଆ କ'ଣ କରୁଛି, ପୁଅ କ'ଣ କରୁଛି, ଝିଅ କ'ଣ କରୁଛି, ତାପରେ ଯାହା ତ ସଂସ୍କାର ଥିବାବେଳେ କଷ୍ଟ, ଆଉ ଏଇଟା ତ ଅସଂସ୍କାରୀ ସମାଜଟା, ବହୁ ଦୁଃଖ ଭାଜା କହିଲେ। ଆଉ ଯଦି ଗୁରୁ ବୈଷ୍ଣବ ସେବା କରୁଥିବ, ଭଗବାନଙ୍କ ପ୍ରତି ଆସକ୍ତ ଥିବ, ଏତେ ଆଉ ଆଟାଚମେଣ୍ଟ ନଉଛି, ତୁମେ ଟିକେ ବଞ୍ଚିଯିବ, ନହେଲେ ଏଇ ଗୃହଭେଦି ସୁଖ ଗୁଡ଼ାକ ତୁଚ୍ଛ ଖାଲି ଝଡ଼ା ଝାଣ୍ଟି ହେଇ ବିରାଡ଼ି ବିରାଡ଼ି କଜିଆ ଦେଖିଛ ବାବୁଲି, ଆଉ ବିରାଡ଼ି କବିଜା କଜିଆ ଦେଖିଛ, ଖାଲି ଗୁ ସବୁବେଳେ ଶୁଭୁଥିବ, ଯୋଉଠି ବିରାଡ଼ି ଥିବେ ସେ ଗୋଟେ କିଲୋମିଟର ଦୁଇ କିଲୋମିଟର ଦୂର ତୁମେ ଶୁଭିବ, ଖାଲି ଗୁ ଇଏ ଖାଲି ଆଉଥିବ, ସେ ଆଉଥିବ, ଦେଖିଛ ନା, ସେ ତା ନଖୁ ଦେଖୁଥିବ, ଇଏ ତା ନଖୁ ଦେଖୁଥିବ, ସେ ଯେମିତିକା ସଂସାର ହେଉଛି ସେମିତିକା। ଆମେ ଅଙ୍ଗେଲି ଭଳିଆ କଥା କହୁଛୁ, ଆଉ ଆମେ ଗୋଟେ ଛୋଟିଆ ଛୋଟିଆ କଥା କହୁଛୁ ନା କ'ଣ, ଆମେ ବଡ଼ ପରିବାରରୁ ଆସୁଛୁ, ବଡ଼ ସଂସ୍ଥାରେ ରହୁଛୁ, ବଡ଼ ଲୋକ ସବୁ ଲୋକ ସାଙ୍ଗରେ ମିଶୁଛୁ, ସବୁ ତୁମେ କୃଷ୍ଣ ଚେତନା ବିନା, ଯାହା କହିଲି ନା କୃଷ୍ଣ ଚେତନା ବିନା ଜଗତର କୌଣସି ବସ୍ତୁର ମୂଲ୍ୟଟା ନାହିଁ ବୋଲି ପରମାର୍ଥର ଯେଉଁମାନେ ଶୀର୍ଷ ସ୍ଥାନରେ ରହିଛନ୍ତି ସେ ସବୁ କହି ଦେଖିଛି। ଆମେ ସେ ଗୁରୁ ବୈଷ୍ଣବ ତ ଶୁଣିକି ଆସୁଛ, ଏଇଟା ଅନୁଭବ ବି କରୁଛୁ, ଏଥିରେ କିଛି ମୂଲ୍ୟ ନାହିଁ, କିଛି ମୂଲ୍ୟ ନାହିଁ। ପ୍ରତି ନିଜ ଲୋକକୁ ପଚାରିବି ସଂସାରରେ କ'ଣ ତୁମେ ପାଇଲ, ସେ କିଛି କିଛି ନାହିଁ, ପିଲା ଛୁଆ ଘର ଦ୍ୱାରା ସଂସାର ଲୋକକୁ ତୁମେ ବହୁତ ଭଲରେ ଅଛୁ, ସେ ବହୁତ ଭଲରେ ଅଛି। ଚକୋଲେଟ୍ ଖୋଳରେ ଦେଖିଛି ଭାବିଲେ, ସେ ଗୋଟେ ଚକୋଲେଟ୍ ମୁଁ ଦେଖିଥିଲି, ସେ ଚକୋଲେଟ୍ ଖୋଳରେ ଗୋଟେ ହସ ଅଛି, ଦେଖିଛ ଚକୋଲେଟ୍ ଖୋଳ ସେ ପ୍ଲାଷ୍ଟିକ୍ରେ ଯେଉଁ ହସ ଅଧା, ସେ ତା ମୁହଁ ଦେଖୁଥିଲୁ ଯେମିତି ହସ, ସେଇଭଳିଆ ଏ ପ୍ଲାଷ୍ଟିକ ଫାଇବର ହସ ସବୁ ଅଛି ଭିତରେ, କିଛି କିଛି ନାହିଁ। ସଂସ୍କାର ତ ଚାଲିଗଲା ସମାଜରେ, କୃଷ୍ଣ ଚେତନା ନାହିଁ, ଧାର୍ମିକ ବିଶ୍ୱାସ ବିଚାରଧାରା ନାହିଁ, ଆଉ ତୁମେ କ'ଣ ସଂସାର ସୁଖରେ ରହିବ? ମୁଁ କହିଲା ମୁଁ ମାନିବୁ, କେବଳ ପ୍ରଭୁପାଦ ଆସିଲେ ବୋଲି ବଞ୍ଚିଗଲେ, କିଛି ବଞ୍ଚିଗଲେ କିଛି ଲୋକ, ନା ତ ପୁରା ଭାରତବର୍ଷ ପୁରା ନଷ୍ଟ ହେଇଥାନ୍ତା, ପୁରା ନଷ୍ଟ ହେଇଥାନ୍ତା। ଭାରତବର୍ଷ ଶହଶହ ଜନ୍ମ ପାଇଁ ଋଣି ହେଇଯିବ, କୋଟି ଜନ୍ମ ପାଇଁ ଋଣି ହବ, ସମୟ ସୁବିଧା ବୁଝିବନି, ବୁଝିବ ପ୍ରଭୁପାଦ କ'ଣ ଶିଖେଇଛନ୍ତି, ଏ ଭଗବାନଙ୍କୁ ଆଜି ଧରିଛନ୍ତି ବୋଲି ଲୋକ ବଞ୍ଚନ୍ତି, ଆଉ କିଛି ନାହିଁ। ବର୍ତ୍ତମାନ ଚେତନା ପୁରା ନଷ୍ଟ ହେଇଗଲା, ବିଷୟ ବିଷ୍ଟ। ହଉ ଠିକ୍ ଅଛି, ସେ ହିନ୍ଦୀ ପିଲା ଅଛନ୍ତି, ଟିକେ ହିନ୍ଦୀ କଥା କହିବା।